वृंदावन धाम हरे कृष्ण तेनाली वृंदावन धाम भगवान जिते बड़े 3 वर्ष रही थे माँ जशोदा तक बांधि थे कौट बांधि वृंदावन नहीं गोकुल बांधि जो लीलाटी आम आज पाठ करुचे शरत कार्तिक मसरे नमामीश्वरम सच्चिदानंद रूपम ये लीलाटी गोकुल होता जितेबले वसुदेव भगवान आविर्भाव पर आनी नंद गोकुल छाड़ी जाते तेणु से छदिन रही से पुतनाबद्ध कर ଯେତେବେଳେ 3 ମାସ ରହିଥିଲେ ସେତେବେଳେ ଶକଟାସୁର ବଦ୍ଧ କରିଥିଲେ ଯେତେବେଳେ ବର୍ଷକ ରହିଥିଲେ ତୃଣାବୃତକୁ ବଦ୍ଧ କରିଥିଲେ ଏହିଭଳି ବିଭିନ୍ନ ଅସୁରମାନଙ୍କୁ ସବୁ ହତ୍ୟା କରିଥିଲେ ଏବଂ ସେହି ସମୟରେ ସବୁ ବିଭିନ୍ନ ସ୍ଥାନରେ ସେ ଲୀଳା କରୁଥିଲେ ଯେମିତି ବିଶେଷ ଭାବରେ ମାଖନ ଚୋରି କରୁଥିଲେ ଏ 10ମ ସ୍କନ୍ଧ 8ମ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି ବତ୍ସାନ୍ ମୁଞ୍ଚାନ୍ କ୍ୱଚିତ୍ ସମୟେ କୃଶ ସଞ୍ଜାତ ହସ ସ୍ତେୟଂ ସ୍ୱାଦତ୍ୟଥଦିପୟ କଳ୍ପିତୈ ସ୍ତେୟ ଯୋଗୈ ମର୍କାନ୍ ଭୁକ୍ଷ୍ୟାନ୍ ଭୋଜୟତି ବିଭଜତି ସ ଚେନ୍ନାଦି ଭାଣ୍ଡ ଭିନ୍ନତି ଦ୍ରବ୍ୟଲାଭେ ସ ଗୃହକୁପିତୋ ଜାତୀୟ ଅପକୃଶୋ ତୋକାନ୍ ଏ 10ମ ସ୍କନ୍ଧ 8ମ ଅଧ୍ୟାୟରେ ଏସବୁ ଲୀଳା ସବୁ ବର୍ଣ୍ଣନା କରାଯାଇଛି ଭଗବାନ କିଭଳି ଏସବୁ ଘରକୁ ଯାଇକରି ଛୋଟ ପିଲାବେଳେ ସବୁ ଲୀଳା କରୁଥିଲେ ଗୋକୁଳର ଲୀଳା ସବୁ ସେଠି କେତେବେଳେ ଅସମୟରେ ବତ୍ସାମାନଙ୍କୁ ଖୋଲି ଦେଉଥିଲେ ତେଣୁ ସେ ଯାଇକରି ତାଙ୍କର ମା' ଗାଭୀ ପାଖରୁ ଯେଉଁ କ୍ଷୀର ପିଇ ଦେଉଥିଲେ ସେ ସମୟରେ ଯେ ଗାଭୀର ମାଲିକ ଯିଏ ସିଏ ବହୁତ କ୍ରୋଧ ପ୍ରକାଶ କରୁଥିଲେ ସେତେବେଳେ ଭଗବାନ ହସି ଦେଉଥିଲେ କ୍ରୋଶ ସଞ୍ଜାତ ହାସ ସ୍ତେୟଂ ସ୍ୱାଦତ୍ୟଥ ଦଧିପୟ ପୁଣି ବିଭିନ୍ନ ସ୍ଥାନରେ ଯାଇ ଚୋରି କରୁଥିଲେ ଦହି ଲହୁଣୀ ଇତ୍ୟାଦି ସବୁ କଳ୍ପି ଦେଇ ସ୍ଥିର ଯୋଗେଇ ବିଭିନ୍ନ ପ୍ରକାର ଉପାୟ କରୁଥିଲେ ଚୋରି ନ କରିବା ପାଇଁ ଗୋପୀମାନେ ସବୁ ଶିକାରରେ ରଖୁଥିଲେ ଦହି ଲହୁଣୀକୁ ଭଗବାନ ସବୁ ବିଭିନ୍ନ ବ୍ୟବସ୍ଥା କରିକିରି ତା ଉପରେ ଠିଆ ହେଇ କେମିତି କ'ଣ କରି ତାକୁ ସବୁ ଖାଉଥିଲେ ସେ ଲହୁଣୀ ସବୁ ଚୋରି କରି ଖାଉଥିଲେ ଏବଂ ଖାଲି ଖାଉଥିଲେ ତାହା ମର୍କାନ୍ ଭୋକ୍ଷାନ୍ ବିଭଜତି ସେ ଚେନ୍ନାତି ଭାଣ୍ଡ ଭିନ୍ନତି ମର୍କା ବା ଏଠି ଯେଉଁ ମାଙ୍କଡ଼ମାନଙ୍କର ଦୌରାତ୍ମ୍ୟ ଆମେ ଦେଖୁଛେ ମର୍କାନ୍ ସେତେବେଳେ ମଧ୍ୟ ଭଗବାନଙ୍କର ସମୟରେ ମର୍କାନ୍ମାନେ ଥିଲେ ତେଣୁ ସେ ଭଗବାନ ନିଜେ ଖାଉନଥିଲେ ତାଙ୍କୁ ନିଜେ ଖାଉଥିଲେ ଏବଂ ସେମାନଙ୍କୁ ମଧ୍ୟ ଦେଉଥିଲେ ମର୍କାନ୍ ଭୋକ୍ଷାନ୍ ବିଭଜତି ସେ ଚେନ୍ନାଦି ଭାଣ୍ଡ ଭିନ୍ନତି ପୁଣି କେତେବେଳେ ସେ ଭାଣ୍ଡକୁ ମଧ୍ୟ ଭାଙ୍ଗି ଦେଇ ଚାଲିଯାଉଥିଲେ ଦ୍ରବ୍ୟ ଲାଭେ ବିଶେଷ ଭାବରେ କେଉଁଠି ଯଦି କିଛି ନ ମିଳୁଥିଲା ଗୃହକୁପିତ ଗୃହ ଉପରେ କୋପ ପ୍ରକାଶ କରି ଗୃହ ମାଲିକ ଉପରେ କୋପ ପ୍ରକାଶ କରି ଜାତୀୟ ଅପକୃଶ ତୋକାନ୍ ଛୋଟ ପିଲା ଯଦି ସେ ଘରେ ଥିବ ତାକୁ ଚିମୁଡ଼ିକିରି ବା ଗୋଟେ କେମିତି କ'ଣ କରିକିରି ତାକୁ କନ୍ଦେଇକିରି ପଳାଇ ଯାଉଥିଲେ ତେଣୁ ଏହିଭଳି ଭାବରେ ସବୁ ଗୋପୀମାନେ ସବୁ ଆସିକିରି ସବୁ ଶିକାୟତ କରନ୍ତି ସବୁ କମ୍ପ୍ଲେନ୍ କରନ୍ତି ତେଣୁ ଭଗବାନଙ୍କୁ ଥରେ ବାନ୍ଧି ଦେଇଥିଲେ ମା' ଏଇ 9ମ ଅଧ୍ୟାୟରେ ସେ ଲୀଳାଟି ହେଇଥିଲା ବର୍ଣ୍ଣନା କରାଯାଇଛି ଇଏ ଯେତେବେଳେ ଭଗବାନ ସେଇ ଥିଲେ ଗୋକୁଳରେ ଥିଲେ 3 ବର୍ଷର କଥା ତେଣୁ ଭଗବାନଙ୍କୁ ଯଦି ବାନ୍ଧି ଦେଇଥିଲେ ଆଜିର ଏଇ କାର୍ତ୍ତିକ ମାସରେ ଯେଉଁ ଅମାବାସ୍ୟା ତିଥି ରହିଛି ଏଇ ଅମାବାସ୍ୟା ତିଥିରେ ଏଇ ଲୀଳାଟି ହେଇଥିଲା ତେଣୁ ଏ ମାସ ସାରା ଏଇ ଦାମୋଦର ବ୍ରତଟି ପାଠ କରୁଛନ୍ତି ନମାମୀଶ୍ୱରଂ ସଚ୍ଚିଦାନନ୍ଦ ରୂପମ୍ ଲସତ୍କୁଣ୍ଡଳଂ ଗୋକୁଳି ଭ୍ରାଜମାନଂ ଯଶୋଦାବିୟୋଲୁଖଳାଦବମାନଂ ପରାମୃଷ୍ଟଙ୍ଗାତ୍ୟନ୍ତତୋ ଦୃତ୍ୟା ଗୋପ୍ୟା ଏଭଳି ଭାବରେ ଭଗବାନଙ୍କୁ ବାନ୍ଧିବାରେ ମଧ୍ୟ ବହୁତ କଷ୍ଟ ହୋଇଥିଲା ବୋଲି ଏଠି ବର୍ଣ୍ଣନା କରାଯାଇଛି। ଯେତେବେଳେ ଗୋଟିଏ ଦିନ ଏଇ କାର୍ତ୍ତିକ ମାସ ଏଇ ଯେଉଁ ଅମାବାସ୍ୟା ତିଥିରେ ଯାହାକୁ ଆମେ କହୁଛେ କ'ଣ କହୁଛେ ହୋଲି ଦୀପାବଳି, ଦୀପାବଳିରେ ସେ ଲୀଳାଟି ହେଇଥିଲା। ମା ଉଠି ସକାଳୁ ଉଠି ଦଧି ମନ୍ଥନ କରୁଥିଲେ ଏବଂ ସେଇ ଦଧି ମନ୍ଥନ କରୁଥିବା ସମୟରେ ଭଗବାନ ଉଠି ଯାଇଛନ୍ତି ଏବଂ ମାଆଙ୍କର ପାଖରେ ଆସି ସେ ଦଧି ଭାଣ୍ଡକୁ ଧରି ଦେଇଥିଲେ। ତେଣୁ ମା ଦଧି ମନ୍ଥନ ବନ୍ଦ କରି ତାଙ୍କୁ ସ୍ତନ୍ୟପାନ କରାଇଛନ୍ତି। କିନ୍ତୁ ସେହି ସମୟରେ ତାଙ୍କର ଯେଉଁ 900,000 ଗାଭୀ ଥିଲା ତା ଦେହରୁ 7-8 ଗାଭୀରେ ବହୁତ ସୁଗନ୍ଧି ଗାଭୀ ସେ ଥିଲେ। ତାଙ୍କର ଯେଉଁ କ୍ଷୀର ଆସେ ସେ ସୁଗନ୍ଧି କ୍ଷୀର, ତେଣୁ ସେହି କ୍ଷୀରରୁ କିଛି ଏଠି ଲୟନ କରି ମନ୍ଥୁଥିଲେ, ଦହି କରି ମନ୍ଥୁଥିଲେ ଏବଂ ଆଉ କିଛି କ୍ଷୀରକୁ ଚୁଲିରେ ଲଗେଇଥିଲେ ମାନେ ଗରମ କରୁଥିଲେ। ସେହି ସମୟରେ ସେ କ୍ଷୀର ସବୁ ଉତରି ପଡ଼ିଲା। ତେଣୁ ମା କ'ଣ କଲେ ନା କୃଷ୍ଣଙ୍କୁ ତଳେ ରଖିଦେଇ ଚାଲିଗଲେ କ୍ଷୀର ହାଣ୍ଡିକୁ ବାହାର କରିବା ପାଇଁ। ଭଗବାନ କ୍ରୋଧ ପ୍ରକାଶ କରି ସେ ଲହୁଣୀ ଯେଉଁ ଦହି ହାଣ୍ଡିକୁ ଭାଙ୍ଗିଦେଲେ ଏବଂ ଭାଙ୍ଗିକିରି ଚାଲିଗଲେ। ତେଣୁ ମା ଯେତେବେଳେ ଆସି ଦେଖିଲେ ଦହି ହାଣ୍ଡି ଭାଙ୍ଗି ଯାଇଛି, ଦହି ସବୁ ଭାସୁଛି ଘର ସାରା, ସେଇ ଦହିର ଚିହ୍ନ ଯେଉଁ ଭଗବାନ ଯାଇଛନ୍ତି ତାଙ୍କର ପାଦ ଚିହ୍ନ ସବୁ ରହିଛି, ସେ ଚିହ୍ନକୁ ଦେଖିକି ଆସି ପହଞ୍ଚିଲେ ଦେଖିଲେ ସେ ଆଉ ଗୋଟେ ଘରେ ଶିକାରୀ ଥିବା ଲହୁଣୀକୁ ସେଇଟା ନିଜେ ଖାଇ ମର୍କାନ ବା ଏଇ ମର୍କଟମାନଙ୍କୁ ଦେଉଛନ୍ତି। ତେଣୁ ମା ଯେତେବେଳେ ପାଖରେ ଗଲାବେଳକୁ ବାଟରେ ଗୋଟେ ଛଡ଼ି ଥିଲା, ସେ ଛଡ଼ିଟିକୁ ଧରି ଯାଉଛନ୍ତି, ମାଙ୍କଡ଼ମାନେ ଦେଖି ପଳାଇ ଯାଇଛନ୍ତି। କିନ୍ତୁ କୃଷ୍ଣ ଜାଣିପାରିଲେ ତେଣୁ ସେ ଡିଆଁ ମାରିକି ପଳାଇଗଲେ, ଦୌଡ଼ିଲେ ଧାଇଁଲେ। ତେଣୁ ମା ମଧ୍ୟ ତାଙ୍କ ପଛେ ପଛେ ଧାଇଁଲେ। ସେଇ କ୍ରୀଡ଼ାଟି ବର୍ଣ୍ଣନା କରାଯାଉଛି ଏ ଦାମୋଦର ଅଷ୍ଟକମ୍ରେ। ରୋଦନ୍ତଂ ମୋହୋ ନେତ୍ର ଯୁଗ୍ମାମ୍ ରୋଜାନ୍ତଂ କରାମ୍ବୋଜ ଯୋଗ୍ମେଣ ସାଟଙ୍କ ନେତ୍ରଂ ମୋ ଶ୍ୱାସକମ୍ପଦ୍ରିରେଖାଙ୍କ କଣ୍ଠ ହିତଗ୍ରୈବଂ ଦାମୋଦରଂ ବଧ୍ୟେ ବଧଂ। ତେଣୁ ମା ଯେତେବେଳେ ଧାଉଁଛନ୍ତି ପଛେ ପଛେ କୃଷ୍ଣ ମଧ୍ୟ ଧାଉଁଛନ୍ତି, କିନ୍ତୁ ଭଗବାନ କିଏ ଧରିପାରିବ? କିନ୍ତୁ ମାଆଙ୍କର ପରିଶ୍ରମ ଦେଖି କୃଷ୍ଣ ଧରା ଦେଲେ। ତେଣୁ ମାଆଙ୍କ ହାତରେ ଯଷ୍ଟି ଦେଖି ବାଡ଼ି ଦେଖି ଭୟ କରିଯାଉଛନ୍ତି। ରୁଦନ୍ତଙ୍କ ମୁହ ନେତ୍ର ମୁହ କରି ରୋଦନ କରୁଛନ୍ତି ଏବଂ ନେତ୍ର ଯୁଗ୍ମ ମୃଦନ୍ତମ ଆଖିକୁ ମନ୍ଥି ଦେଉଛନ୍ତି ତାଙ୍କର ହାତରେ। ଆଖିରେ ଯେଉଁ କଜଳ ସବୁ ଲାଗିଛି ସେ ମଧ୍ୟ ମୁହଁ ସାରା କଜଳ ହୋଇଯାଉଛି, କଳା ହୋଇଯାଉଛି। ଏଭଳି ଭାବରେ ଲୀଳା କରୁଛନ୍ତି ଭଗବାନ। ତେଣୁ ଯାହା ହଉ ମା କ'ଣ କଲେ, ତେଣୁ ସେ ଛଡ଼ିଟିକୁ ପକାଇଦେଲେ, ତାକୁ ଧରିକି ନେଇକି ବାନ୍ଧିବା ପାଇଁ ଚେଷ୍ଟା କଲେ। ବାନ୍ଧିବା ପାଇଁ ମଧ୍ୟ ଯଦି ଚେଷ୍ଟା କରୁଛନ୍ତି, ଯଦାସି ତଦପି ନ୍ୟୁନଂ ତେନା ନ୍ୟଦପି ସନ୍ଦଧେ ତଦପି ଜଙ୍ଗୁଳଂ ନ୍ୟୁନଂ ଯଦା ଦତ୍ତ ବନ୍ଧନମ୍। ଯେତେ ଦୌଡ଼ିଥିଲା ବାନ୍ଧିଲେ ମଧ୍ୟ ସବୁବେଳେ 2 କମିଯାଉଛି। ତେଣୁ ଏହି 2 କମିଯିବାର କାରଣ ସବୁ ବର୍ଣ୍ଣନା କରାଯାଇଛି ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି। କ'ଣ ପାଇଁ ଏଇ 2 ଭାଙ୍ଗିଯାଇଛି କମିଯାଏ, ସେ ହେଉଛି ଗୋଟେ ହେଉଛି କୃପା ଆଉ ଗୋଟେ ହେଉଛି ପରିଶ୍ରମ, କିଏ ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କର ଭାଷାରେ କହୁଛନ୍ତି। ଉଦରଂ ତିଳ ମାତ୍ରମ ଅପି ନ ବିପୁଳି ଭବତୀ, ଉଦର ଯେ ବଢ଼ିଯାଉଛି ତା ନୁହଁ, ଉଦର ଯେତିକି ଅଛି ସେତିକି ଅଛି। ତାପରେ ଅଙ୍ଗୁଳି ମାତ୍ରମ ଅପି ନ ନ୍ୟୁନ ଭବତୀ, 2 ଗୋଟେ କମ୍ ଅଙ୍ଗୁଳି କମ୍ ହେଉନି, ଯେତେ ଯାହା କଲେ ମଧ୍ୟ 2 ରହୁଛି। ତେଣୁ ଏଇଟା ହେଉଛି ତା'ର ଇଏ ହେଉଛି ଯେ ଅତ୍ର ପରିଶ୍ରମ ଇତି କୃପେୟ ତାଭ୍ୟାମ ଦୁଇ ଅଙ୍ଗୁଳ ନ୍ୟୁନତୋ ଅନ୍ୟୁନତୋ ସମାହିତ। 2 କହିଲେ କ'ଣ ନା ଗୋଟେ ହେଉଛି ପରିଶ୍ରମ, ଗୋଟେ ହେଉଛି କୃପା। ଯଶୋଦାଙ୍କର ପରିଶ୍ରମ ଦେଖି ଭଗବାନ କୃପା ହେଲା, ତେଣୁ ଭଗବାନ ବନ୍ଧା ହେଲେ। ଯଦି ଭଗବାନ କେହି ବାନ୍ଧିପାରିବେ ନାହିଁ, କାରଣ ଭଗବାନଙ୍କର କୌଣସି ବାହାର ନାହିଁ କି ଭିତର ନାହିଁ, ଯଦା ତେଣୁ ଯାହା ହଉ ଭଗବାନଙ୍କୁ ବାନ୍ଧିଦେଲେ। ବାନ୍ଧିଦେଲା ପରେ ମା ଚାଲିଯାଇଛନ୍ତି ଅନ୍ୟ କାମରେ। ତେଣୁ ସେହି ସମୟରେ ଭଗବାନ ଘୁଷୁରି ଘୁଷୁରି କରି ମାନେ ଏଇ ଯେଉଁ ହାତ ଗୋଡ଼ ଲଗେଇକିରି ଯାଉଛନ୍ତି। ଛୋଟ ଇଏ କରିକି ଯାଉଛନ୍ତି, ଏବଂ ସେ ଯେଉଁ ଅର୍ଜୁନ ବୃକ୍ଷ ଦୁଇଟି ଥିଲା ସେ ଅର୍ଜୁନ ଦୁଇଟି ବୃକ୍ଷ ମଧ୍ୟରେ ରଖିକି ସେ ଟାଣି ଦେଇଛନ୍ତି, ସେ ଅର୍ଜୁନ ବୃକ୍ଷ ଦୁଇଟି ଭାଙ୍ଗି ପଡ଼ିଛି। ତେଣୁ ସେ ଅର୍ଜୁନ ବୃକ୍ଷ ଦୁଇଟିରୁ ଜାଁଳା ଅର୍ଜୁନ ବୃକ୍ଷ ସେଥିରୁ ବାହାରିଛନ୍ତି କିଏ, ନଳକୁବର ଏବଂ ମଣିଗ୍ରୀବ, ଏବଂ ସେମାନେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ଏସବୁ ସ୍ତୁତି ସବୁ ଦଶମ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଲୀଳା ହେଲା ପରେ ନନ୍ଦ ମହାରାଜ, ଉପାନନ୍ଦ ଏମାନେ ସବୁ ବସି ଏମାନେ ସବୁ ଚିନ୍ତା କରୁଛନ୍ତି ଯେ ଏ ଯେଉଁ ଗୋକୁଳରେ ଏତେ ସବୁ ଉତ୍ପାଦ ହେଉଛି, ସେଥିପାଇଁ ଆମେ ଏ ସ୍ଥାନ ଛାଡ଼ି ଆଉ ଗୋଟେ ସ୍ଥାନକୁ ଯିବା। ତେଣୁ ସେ ଏଇ ସ୍ଥାନକୁ କହିଲେ ଏଇଠିକୁ ଆସିବା ପାଇଁ, ବୃନ୍ଦାବନ ଆମେ ଯେଉଁଠି ବର୍ତ୍ତମାନ ଅଛେ, ଏଇ ବୃନ୍ଦାବନକୁ ସେ ଆସିଲେ। ଏକାଦଶ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ବୃନ୍ଦାବନକୁ ଆସୁଛନ୍ତି ସବୁ ଶକଟରେ ଆଣିକି ଆସୁଛନ୍ତି, ସମସ୍ତେ ଆସିଲେ। ତେଣୁ ଏଠି ମଧ୍ୟ ଭଗବାନ ତାଙ୍କର ସବୁ ବିଭିନ୍ନ ଲୀଳା କରିଛନ୍ତି, ବିଭିନ୍ନ ସ୍ଥାନରେ ଲୀଳା କରିଛନ୍ତି। ଏକାଦଶ ଅଧ୍ୟାୟରେ, ଦଶମ ସ୍କନ୍ଧ ଏକାଦଶ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଉଛି। ଗୋପୀ ଭି ସ୍ତବିତ ନୃତ୍ୟତ୍ ଭଗବାନ ବାଳବତ୍ କ୍ୱଚିତ୍ ଉଦ୍ଗାୟତି କ୍ୱଚିତ୍ ମୁଗ୍ଧୋ ତଦ୍ବଶୋ ଦାରୁ ଯନ୍ତ୍ରବତ୍। ଭଗବାନ ଗୋପୀମାନଙ୍କର ଅଧୀନରେ ଏଭଳି ହେଇଯାଇଥିଲେ ଯେମିତି ଗୋଟେ ମାଙ୍କଡ ନଚା ବା ଗୋଟେ କଣ୍ଢେଇ ନଚା କଣ୍ଢେଇକୁ ନଚାନ୍ତି, ସେଇଭଳି ଭାବରେ ଗୋପୀମାନେ କୃଷ୍ଣଙ୍କୁ ନଚଉଥିଲେ। ଗୋପୀ ଭି ସ୍ତବିତ ନୃତ୍ୟତ୍ ଭଗବାନ ବାଳବତ୍ କ୍ୱଚିତ୍। ଯଦି ଗୋପୀମାନେ କହିବେ କୃଷ୍ଣ ତୁମେ ଯଦି କିଛି କ'ଣ ନୃତ୍ୟ କରିବ ତାହେଲେ ଆମେ ତୁମକୁ ଏଇ ସନ୍ଦେଶ ଦେବୁ ବା ଏଇ ଲହୁଣୀ ଦେବୁ ବା ପେଡ଼ା ଦେବୁ। ତେଣୁ ଭଗବାନ ନୃତ୍ୟ କରୁଥିଲେ। ଉଦ୍ଗାୟତି କ୍ୱଚିତ୍ ମୁଗ୍ଧ, କେତେବେଳେ ଯଦି ଗୋପୀମାନେ କହିବେ ତୁମେ ଗାନ କର, ଗୀତ ଗାନ କର, ସେତେବେଳେ ସେମାନେ ମଧ୍ୟ କୃଷ୍ଣ ତାଙ୍କ କଥା ଶୁଣି ଗାନ କରୁଥିଲେ ଏଇ ଲହୁଣୀ ଟିକେ ପାଇବା ପାଇଁ ବା ଟିକେ ପେଡ଼ା ଟିକେ ଖାଇବା ପାଇଁ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ତଦ୍ ବସୁ ଦାରୁ ଯନ୍ତ୍ରବତ୍, ସେ କିଭଳି ତାଙ୍କର ଅଧୀନରେ ରହିଯାଇଥିଲେ ନା ଦାରୁ ଭଳି, କାଠ ବା କଣ୍ଢେଇକୁ ଯେଭଳି ତାଙ୍କ କଣ୍ଢେଇ ନଚା ନଚାଏ ସେଇଭଳି ଭାବରେ ନାଚୁଥିଲେ ଭଗବାନ। ଗୋଟେ ଦିନ ଗୋଟେ ଫଳବାଲି ଆସିଥିଲେ, ତେଣୁ ସିଏ ଫଳବାଲି କହୁଛନ୍ତି କିଣିହି ଭୋ ଫଳାନି ଇତି ଶ୍ରୁତ୍ୱା ସତ୍ୱର ମଚ୍ୟୁତ ଫଳାର୍ଥୀ ଧାନ୍ୟ ମାଦାୟ ଯଜୌ ସର୍ବ ଫଳପ୍ରଦ। ଫଳବାଲି ଆସି କହିଲେ କିଣିହି ଭୋ ଫଳାନି, ଫଳ ନିଅ ଫଳ ଫଳ କିଣ ବୋଲି କହିକି ଡାକି ଡାକି ଯାଉଛନ୍ତି। ଏକଥା ଶ୍ରୁତ୍ୱା ସତ୍ୱର ମଚ୍ୟୁତ, ଅଚ୍ୟୁତ ଭଗବାନ ସେଇଠି ଶୁଣିଦେଲେ। ତେଣୁ ଫଳବାଲିକୁ କୃପା କରିବା ପାଇଁ ଲୀଳାଟି ହେଇଥିଲା। ତେଣୁ ଭଗବାନ କଣରେ ନା ଫଳାର୍ଥୀ ଧାନ୍ୟ ମାଦାୟ, ଘରୁ କିଛି ଧାନ ନେଇକିରି ଛୋଟ ଛୋଟ ହାତରେ ଧାନ୍ୟ ମାଦାୟ ଯଜୌ ସର୍ବ ଫଳପ୍ରଦ, ତେଣୁ ଚାଲିଲେ ଏଇ ଫଳ କିଣିବା ପାଇଁ ଚାଲିଲେ। ଯଦିଓ ସେ ସମସ୍ତଙ୍କୁ ଫଳ ପ୍ରଦାନ କରନ୍ତି, ଭଗବତ ଗୀତାରେ ଭଗବାନ କହୁଛନ୍ତି କର୍ମନିବା ଅଧିକାର ଅସ୍ତି ମା ଫଳେଷୁ କଦାଚନ, ଆମର କର୍ମରେ ଅଧିକାର ଅଛି ଫଳରେ ଅଧିକାର ନାହିଁ। ଫଳ ଭଗବାନ ପ୍ରଦାନ କରନ୍ତି, କିନ୍ତୁ ଆଜି ତାଙ୍କର ଭକ୍ତଙ୍କ ଠାରୁ ଫଳ ନେବା ପାଇଁ ଭଗବାନ ଆସୁଛନ୍ତି, ସତ୍ୱର ବହୁତ ତର୍ତ୍ତରରେ ଆସୁଛନ୍ତି। ସେଥିପାଇଁ ଭଗବାନ ଭଗବତ ଗୀତାରେ କହିଲେ ଏବଂ ଭାଗବତରେ ମଧ୍ୟ କହିଲେ ପତ୍ରଂ ପୁଷ୍ପଂ ଫଳଂ ଦ୍ୱୟଂ ଯୋମେ ଭକ୍ତା ପ୍ରୟୁଛନ୍ତି। ତେଣୁ ତୁମର ବହୁ ଯେଉଁ କାନାଡ଼ାରେ ଏସବୁ ବ୍ୟବସ୍ଥା କରିଛନ୍ତି, ଏଇଭଳି ଭାବରେ ଭଗବାନଙ୍କୁ ପ୍ରଦାନ କରୁଛନ୍ତି, ଖାଦ୍ୟ ପ୍ରଦାନ କରୁଛନ୍ତି, ସେଥିରେ ଭଗବାନ ପ୍ରୀତ ହୁଅନ୍ତି। ତେଣୁ ଏଇଭଳି ଭାବରେ ଭଗବାନ ସେ ଯେତେବେଳେ ଫଳ ବିକାଳୀ ପାଖରେ ଆସି ପହଞ୍ଚିଯାଉଛନ୍ତି, ଫଳ ବିକାଳୀ ଯିଏ ବିକୁଛନ୍ତି ସିଏ ଜଣେ ଆଦିବାସୀ ସ୍ତ୍ରୀଲୋକ, ତେଣୁ ସିଏ ଯେତେବେଳେ ଭଗବାନ ରୂପକୁ ଦେଖିଦେଇଛି ସେ ରୂପ ପ୍ରତି ମୋହିତ ହୋଇଯାଇଛି, ଏବଂ ସେ ଭଗବାନଙ୍କ ହାତରେ ଯେଉଁ ଆସୁଛନ୍ତି ଛୋଟ ଅଳ୍ପ ଛୋଟିଆ ହାତରେ କେତେ ଧାନ ଗ୍ରହଣ କରିବେ, ସେ ଯେଉଁ ବାଟ ସାରା ପଡ଼ି ପଡ଼ିକି ଆସୁଛି ଆଉ ଦୁଇ ଚାରିଟି ଧାନ ଅଛି। ତେଣୁ ଯାହା ହଉ ସେ ଫଳ ବିକାଳୀ ସେ ସବୁ ଯେତେ ତାଙ୍କର ଇଏ ପାତ୍ରରେ ଯାହା ଥିଲା ସବୁ ଫଳ ସବୁ ପ୍ରଦାନ କରିଦେଉଛନ୍ତି କୃଷ୍ଣଙ୍କ ହାତରେ, ଏବଂ ତା ବଦଳରେ ଭଗବାନ ସେଇ ଦୁଇ ଚାରିଟି ଧାନକୁ ପକାଉଛନ୍ତି। ଏବଂ ଭଗବାନ ଯେତେବେଳେ ଚାଲିଯାଉଛନ୍ତି ଭଗବାନଙ୍କର ରୂପକୁ ଦେଖି ସେ ମୋହିତ ହେଇକି ରହିଛି ଫଳ ବିକାଳୀ, କିନ୍ତୁ ଯେତେବେଳେ ଭଗବାନ ଚାଲିଗଲା ପରେ ଯେତେବେଳେ ଦେଖୁଛନ୍ତି ତାଙ୍କ ପାତ୍ର ସେଇଟା ସବୁ ମଣିମୁକ୍ତାରେ ସବୁ ବୋଝେଇ ହେଇକି ରହିଛି। ଏଇଭଳି ଲୀଳା ଏଇ ବୃନ୍ଦାବନ ଧାମରେ ଏଇସବୁ ହେଇଥିଲା। ତେଣୁ ଭଗବାନ ଏଇ ଯେଉଁ ରମଣ ଜାତିରେ ସବୁ ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ ଖେଳାଖେଳି କରୁଥିଲେ, ଖାଇବା ପାଇଁ ମଧ୍ୟ ଭୁଲି ଯାଉଥିଲେ। ତେଣୁ ତାଙ୍କର ମା' ଯେତେବେଳେ ଡାକିଲେ ମଧ୍ୟ, ଯଶୋଦା ଡାକିଲେ ମଧ୍ୟ ସେ ଆସୁନଥିଲେ। ପୁଣି ରୋହିଣୀ ନେଇକି ଯାଇକି ଡାକୁଥିଲେ, ଆସେ କୃଷ୍ଣ କୃଷ୍ଣ ଅରବିନ୍ଦାକ୍ଷ ତାତ ଏହି ସ୍ତନଂ ପିବ ଅଳଂ ବିହାରେ କ୍ଷୁତ୍କ୍ଷାନ୍ତ ତଦ୍ ଭଗବାନ ଭକ୍ତୁ ମରତି। ଏ କୃଷ୍ଣ ଅରବିନ୍ଦାକ୍ଷ ଏ କମଳ ନୟନ ତାତ ଏହି ସ୍ତନଂ ପିବ, ଆସ ତୁମେ ସ୍ତନପାନ କରିବ ଅଳଂ ବିହାରେ କ୍ଷୁତ୍କ୍ଷାନ୍ତା, ତୁମେ ବହୁତ ଖେଳ ଖେଳିଲଣି, ତେଣୁ ତୁମେ ଆସ ବର୍ତ୍ତମାନ, ତୁମେ କ୍ଷୁଦିତ ହୋଇଯାଇଛ, ତଦ୍ ଭଗବାନ ଭକ୍ତୁ ମରତି, ତେଣୁ ବର୍ତ୍ତମାନ ତୁମର ଖାଇବା ବେଳ ହୋଇଗଲା। ତଥାପି ସେ ଆସୁନଥିଲେ, ଯଶୋଦା ମାଆଙ୍କର କଥା ଶୁଣି ଆସୁନଥିଲେ। ପୁଣି ରୋହିଣୀ ଯାଇକି ଡାକିବାରୁ ସେ ଆସିଲେ, ବଳରାମ କୃଷ୍ଣ ସବୁ ଆସି ତାଙ୍କର ଘରେ ସବୁ ଖାଦ୍ୟ ଗ୍ରହଣ କରୁଛନ୍ତି। ଏଇଭଳି ଲୀଳା ସବୁ ଏଇଠାରେ ହେଇଥିଲା। ତେଣୁ ଦ୍ୱାଦଶ ଅଧ୍ୟାୟରେ ଭଗବାନଙ୍କର ଗୋଟେ ଲୀଳା ବର୍ଣ୍ଣନା କରାଯାଇଛି, ଅଘାସୁର ବଦ୍ଧ। ଏଇ ବୃନ୍ଦାବନ ସେଇ ଅଘାସୁରକୁ ବଦ୍ଧ କରିଥିଲେ ଭଗବାନ। ଇଏ ହେଉଛି ପାଞ୍ଚ ବର୍ଷର ଲୀଳା, କୁମାର ବୟସର ଲୀଳାଟି। ଏଇ ଲୀଳାଟି ଯେଉଁ ହେଇଥିଲା, ଏଇଟାକୁ ତାଙ୍କର ସାଙ୍ଗ ବାଳକମାନେ ଷଷ୍ଠ ବର୍ଷରେ କହିଲେ। ତେଣୁ ଏଇ ଯେଉଁ କୁମାର ବୟସର ଲୀଳାଟିକୁ ଷଷ୍ଠ ବା ପୌଗଣ୍ଡ ବୟସରେ କହିବାର କାରଣ କ'ଣ? ସୁଖଦେବ ଗୋସ୍ୱାମୀ ଚାହୁଁନଥିଲେ କଥା କହିବା ପାଇଁ, କିନ୍ତୁ ଯେହେତୁ ସୁଖଦେବ ଗୋସ୍ୱାମୀଙ୍କର କୁ ପ୍ରଶ୍ନ ପଚାରିଲେ ପରୀକ୍ଷିତ ମହାରାଜ, ଯେ ବ୍ରହ୍ମନ୍ କାଳାନ୍ତର କୃତଂ ତତ୍ କାଳୀନ କଥଂ ଭବେତ୍ ଯତ୍ କୌମାରେ ହରି କୃତଂ ଜଗୁ ପୌଗଣ୍ଡକେ ଅର୍ଭକ। ପ୍ରଭୁ, ଭଗବାନ ଯେଉଁ କୁମାର ବୟସରେ କରିଥିଲେ ଲୀଳା ପାଞ୍ଚ ବର୍ଷରେ, ତାଙ୍କର ସାଙ୍ଗ ବାଳକମାନେ ଷଷ୍ଠ ବର୍ଷରେ କାହିଁକି ଆଲୋଚନା କଲେ, ସେସବୁ ଅନ୍ୟମାନଙ୍କୁ କହିଲେ କାରଣ କ'ଣ? ତେଣୁ ଏକଥା ଶୁଣି ସୁଖଦେବ ଗୋସ୍ୱାମୀ ସେ ସମାଧିଗ୍ରସ୍ତ ହୋଇଗଲେ। କାରଣ ଏଇ ଭଗବାନ ଏଇ ଲୀଳାଟି ବହୁତ ଗମ୍ଭୀର ଲୀଳା, ବ୍ରହ୍ମାଙ୍କୁ ମୋହନ କରିଦେଇଥିଲେ ଏଇ ଲୀଳାଟି। ସୁଖଦେବ ଗୋସ୍ୱାମୀ କହିବା ପାଇଁ ଚାହୁଁନଥିଲେ, କିନ୍ତୁ ଯେତେବେଳେ ପରୀକ୍ଷିତ ମହାରାଜ ଏଇ ପ୍ରଶ୍ନଟି ପଚାରିଲେ, ସେତେବେଳେ ସେ ସୁଖଦେବ ଗୋସ୍ୱାମୀ ସମାଧିଗ୍ରସ୍ତ ହୋଇଗଲେ। ତେଣୁ ସେଠି ଯେଉଁ ଥିଲେ ନାରଦ ଏବଂ ଯେଉଁ ବ୍ୟାସଦେବ ଇତ୍ୟାଦି, ସେମାନେ ସବୁ ଜୋରରେ କୀର୍ତ୍ତନ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏ ବିଶ୍ୱନାଥ ଚକ୍ରବର୍ତ୍ତୀକୁ ତାଙ୍କର ଭାଷାରେ କହୁଛନ୍ତି, ଉଚ୍ଚେଇ ଭଗବାନ ନାମ କୀର୍ତ୍ତନେ ଘୋଷେଇ ତତ୍ରତ୍ୟ ନାରଦ ବ୍ୟାସାଦି ମୁନି କୃତେଇ ଅତି ଯତ୍ନ ବରାତ ଇତ୍ୟର୍ଥ। ତେଣୁ ସେମାନେ ସବୁ କୀର୍ତ୍ତନ କରିବାରୁ ତାଙ୍କର ପୁଣି ବାୟ ଆସିଲା। ତେଣୁ ସେ ଏଇ ଲୀଳାଟିକୁ କହିଲେ, କ'ଣ ପାଇଁ ଏଇ କୁମାର ବୟସର ଲୀଳାଟି ପୌଗଣ୍ଡ ବୟସରେ ତାଙ୍କର ସାଙ୍ଗ ବାଳକମାନେ ବର୍ଣ୍ଣନା କରୁଥିଲେ। ତେଣୁ ଏ କଥା କହିବା ପୂର୍ବରୁ ସେ ସୁଖଦେବ ଗୋସ୍ୱାମୀଙ୍କୁ ବହୁତ ପ୍ରଶଂସା କରିଛନ୍ତି। ସେ କହୁଛନ୍ତି, ସତାମୟଂ ସାର ଭୂତାଂ ନିସର୍ଗୋ ଜଗର୍ଥବାଣୀ ଶ୍ରୁତଚେତ ସାମପି ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତସ୍ୟ ଯତ୍ ସ୍ତ୍ରିୟା ବିଟାନାମ ଇବ ସାଧୁ ବାର୍ତ୍ତା। କହୁଛନ୍ତି, ଏ ପରୀକ୍ଷିତ, ଯେଉଁମାନେ ଭକ୍ତ ତାଙ୍କର ସ୍ୱଭାବ ହେଉଛି ସେହିଭଳି ଭାବରେ, ଯଦର୍ଥ ବାଣୀ ଶ୍ରୁତଚେତ ସାମପି, ତାଙ୍କର ସବୁକିଛି, ତାଙ୍କର ବାଣୀ, ତାଙ୍କର ଶ୍ରବଣ, ତାଙ୍କର ଚେତନା, ତାଙ୍କର ସବୁକିଛି ଏ ଭଗବାନ ପାଇଁ ଉତ୍ସର୍ଗୀକୃତ ହେଇଛି। ତେଣୁକରି ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତସ୍ୟ ଯତ୍, ଯଦିଓ ସେଇ ଭଗବାନଙ୍କ ଲୀଳା 5000 ବର୍ଷ ଧରି ଶ୍ରବଣ କରୁଛନ୍ତି, କିନ୍ତୁ ବର୍ତ୍ତମାନ ମଧ୍ୟ ଭଗବାନ ଭକ୍ତମାନେ ସେଇ ଲୀଳାକୁ ସ୍ମରଣ କରି ଚାଲିଛନ୍ତି। ତେଣୁ ପରୀକ୍ଷିତ ମହାରାଜ ମଧ୍ୟ ସେହିଭଳି ଭାବରେ ଯେଉଁ ଭଗବାନଙ୍କ ଲୀଳାକୁ ଶୁଣିବା ପାଇଁ ବହୁତ ଆଗ୍ରହ ପ୍ରକାଶ କରୁଥିଲେ, ସେଥିରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତସ୍ୟ ଯତ୍, ପ୍ରତି ସମୟରେ ଭଗବାନଙ୍କ ଲୀଳାଟି ନୂତନ ଲାଗୁଥିଲା ତାଙ୍କୁ, ନବ୍ୟବତ ଅଚ୍ୟୁତସ୍ୟ ଯତ୍ ସ୍ତ୍ରିୟା ବିଟାନା ମିବସାଧୁ ବାର୍ତ୍ତା। ଯେମିତି ବିଟ ପୁରୁଷ ଲମ୍ପଟ ପୁରୁଷ ସ୍ତ୍ରୀ ବିଷୟରେ ଆଲୋଚନା କରିବା ପାଇଁ କେବେ ହେଲେ ସେ ଥକିଯାଏ ନାହିଁ, ତାହେଲେ ଚାଲିଥିବ ଆଲୋଚନା ସ୍ତ୍ରୀ ବିଷୟରେ। ସେଭଳି ଭାବରେ ତୁମେ ମଧ୍ୟ ସେହିଭଳି ଭାବରେ ପ୍ରକୃତିର ସାଧୁ, ଭଗବାନ ବିଷୟରେ ଶୁଣିବା ପାଇଁ ତୁମେ କେବେ ହେଲେ ପଶ୍ଚାତପଦ ହେଉନ, ତୁମକୁ ନୂତନ ଭଳି ଲାଗୁଛି ପ୍ରତି ଭଗବାନଙ୍କ ଲୀଳାଟିକୁ। ତେଣୁ ଏ ଲୀଳାଟି ବହୁତ ଗମ୍ଭୀର ଲୀଳା, ବ୍ରହ୍ମ ମୋହନ ଲୀଳାଟିକୁ ସୁଖଦେବ ଗୋସ୍ୱାମୀ କହିବା ପାଇଁ ଚାହୁଁନଥିଲେ, କିନ୍ତୁ ଯେହେତୁ ପରୀକ୍ଷିତ ମହାରାଜ ପଚାରିଲେ ତେଣୁ ସେ ଏ ଲୀଳାଟିକୁ କହିଲେ। ଗୋଟିଏ ଦିନ ଭଗବାନ ଏ ଯେଉଁ ଅଘାସୁରକୁ ବଦ୍ଧ କଲେ, ଅଘାସୁର ବଧ କରି ଯମୁନା ତଟରେ ଭଗବାନ ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ଯମୁନା ପୂର୍ଣ୍ଣ ଭୋଜନ କରୁଛନ୍ତି, ନଦୀ ତଟରେ ବସି ସେଠି ସବୁ ଖାଦ୍ୟ ଗ୍ରହଣ କରୁଛନ୍ତି। ତେଣୁ ବ୍ରହ୍ମା ଯେତେବେଳେ ଆସି ଦେଖିଲେ ଯେ ଏଇଭଳି ଭାବରେ ଲୀଳାଟି ଚାଲିଛି, ସିଏ ଦେଖିଲେ ଭଗବାନ ଏଭଳି ଲୀଳା କରୁଛନ୍ତି, ଆଶ୍ଚର୍ଯ୍ୟ ହୋଇଗଲେ। କାହିଁକି ନା ଭଗବାନ ଯେଉଁ ଖାଦ୍ୟ ଗ୍ରହଣ କରନ୍ତି, କିଭଳି ଖାଦ୍ୟ ଗ୍ରହଣ କରନ୍ତି, ଭକ୍ତମାନେ ବହୁତ ପ୍ରେମରେ ବହୁତ ପବିତ୍ରତାର ସହିତ ଖାଦ୍ୟ ପ୍ରଦାନ କରନ୍ତି ଭଗବାନଙ୍କୁ, କିନ୍ତୁ ସାଙ୍ଗ ବାଳକମାନଙ୍କର ଅଇଁଠାକୁ ଖାଉଛନ୍ତି ଭଗବାନ। ତେଣୁ ଏକଥା ଦେଖି ତାଙ୍କର ସନ୍ଦେହ ହେଲା, ସେ ଭାବିଲେ ପ୍ରକୃତରେ ଭଗବାନ, ତେଣୁ ସିଏ ତାଙ୍କର ସାଙ୍ଗ ବାଳକମାନଙ୍କୁ ନେଇଗଲେ, ଚୋରିକରି ନେଇଗଲେ। ପ୍ରଥମେ ତାଙ୍କର ବତ୍ସାମାନଙ୍କୁ ନେଇଗଲେ, ତାପରେ ଯେତେବେଳେ ସାଙ୍ଗ ବାଳକମାନେ ବିଚଳିତ ହୋଇଗଲେ, ଭଗବାନ ଗଲେ, ସେ ଖାଦ୍ୟ ଗ୍ରହଣ କରୁଛନ୍ତି, ହାତରେ ଖାଦ୍ୟ ଧରିଛନ୍ତି। ବିଭ୍ରତ ବେଣୁ ଜଠର ପଟୟୋ ଶୃଙ୍ଗ ବେତ୍ରୈ ଚ କକ୍ଷେ ବାମ ପ୍ରାଣୋ ମଶୃଣ କବଳଂ ତତ୍ଫଳାନି ଅଙ୍ଗୁଳିଷୁ ତିଷ୍ଠନ୍ ମଧ୍ୟେ ସ୍ୱପରିଶ୍ରୁତ ହାସ୍ୟନ୍ ନିର୍ମଭି ସ୍ୱହି ସ୍ୱର୍ଗ ଲୋକେ ମିଶତି ବିଭୁଜେ ଯଜ୍ଞ ଭୂପ ବାଳ କେଳି। ଭଗବାନ କେମିତି ଖାଦ୍ୟ ଗ୍ରହଣ କରୁଛନ୍ତି, ବିଭ୍ରତ ବେଣୁ ବେଣୁକୁ ଖୁସି ଦେଇଛନ୍ତି ଅଣ୍ଟାରେ, ଜଠର ପଟେଉ ଜଠରରେ ଖୁସିଛନ୍ତି, ଏବଂ ଶୃଙ୍ଗ ବେତ୍ର ମଧ୍ୟ ଖୁଞ୍ଚିଛନ୍ତି କକ୍ଷରେ କୁଖିରେ ଖୁଞ୍ଚିଛନ୍ତି, ଏବଂ ବାମ ପ୍ରାଣ ମଶୃଣ କବଳଂ ବାମ ହାତରେ ସେ ଧରିଛନ୍ତି ଦହି ଅନ୍ନ ଧରିଛନ୍ତି, ଏବଂ ବିଭିନ୍ନ ଫଳ ମଧ୍ୟ ଆଚାର ଇତ୍ୟାଦି ସବୁ ଧରିଛନ୍ତି ଅଙ୍ଗୁଳିରେ ଭିତରେ ସବୁ ସନ୍ଧିରେ ରଖିକରି। ତିଷ୍ଠନ୍ ମଧ୍ୟ ଭଗବାନ ଚାରିପଟେ ତାଙ୍କ ସାଙ୍ଗ ବାଳକମାନେ ବସିଛନ୍ତି, ଖାଦ୍ୟ ଗ୍ରହଣ କରୁଛନ୍ତି, ମଧ୍ୟରେ ଭଗବାନ ବସିଛନ୍ତି, ଏବଂ ହାସ୍ୟ ନର୍ମ ବି ଶୋଇ ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ଥଟା ପରିହାସ କରୁଛନ୍ତି। ସମସ୍ତେ ଦେଖୁଛନ୍ତି ଭଗବାନଙ୍କର ମୁଖ, କେହି ଦେଖୁନାହାନ୍ତି ଭଗବାନଙ୍କର ପଛପଟ, ଭଗବାନ ନିଜର ଐଶ୍ୱର୍ଯ୍ୟକୁ ପ୍ରକାଶ କରୁଛନ୍ତି, କେହି ଜାଣିପାରୁନାହାନ୍ତି। ସେମାନେ ଭାବୁଛନ୍ତି କୃଷ୍ଣ ଆମ ପଟକୁ ଚାହିଁକି ବସିଛନ୍ତି। ସ୍ୱର୍ଗ ଲୋକେ ମିଶନ୍ତି, ସ୍ୱର୍ଗର ଦେବତାମାନେ ଆସି ଦେଖୁଛନ୍ତି ଏଇଟା, ଯଜ୍ଞଭୂପ ବାଳ କେଳି ଭଗବାନ ଯିଏକି ଯଜ୍ଞଭୂପ ଯଜ୍ଞରେ ଖାଦ୍ୟ ଗ୍ରହଣ କରନ୍ତି, ସେ ଆଜି ଏଇଭଳି ଭାବରେ ବାଳକେଳି କରୁଛନ୍ତି। ତେଣୁ ବ୍ରହ୍ମା ଯେତେବେଳେ ଭଗବାନଙ୍କର ବତ୍ସାମାନଙ୍କୁ ନେଇଗଲେ, ତେଣୁ ଭଗବାନ ଚାଲିଲେ, ସେଇଭଳି ଭାବରେ ଖାଦ୍ୟ ଗ୍ରହଣ କରିକି ଯାଉଛନ୍ତି। ତେଣୁ ବତ୍ସାମାନଙ୍କୁ ଯେତେବେଳେ ପାଇଲେନି, ଫେରିକି ଆସିଲେ ଦେଖିଲେ ସାଙ୍ଗ ବାଳକମାନେ ମଧ୍ୟ ନାହାନ୍ତି। ତେଣୁ ଭଗବାନ ଜାଣିଲେ ଏ କାହାର କାମ, ବ୍ରହ୍ମାଙ୍କର କାମ। ତେଣୁ ଭଗବାନ ନିଜକୁ ବିସ୍ତାର କରିଦେଲେ, ଯେତେ ସଂଖ୍ୟକ ବତ୍ସା ଥିଲେ, ଯେତେ ସଂଖ୍ୟକ ବାଳକ ଥିଲେ, ସେତିକି ସଂଖ୍ୟକ ଭାବରେ ଭଗବାନ ନିଜକୁ ବିସ୍ତାର କରି ଏ ଗୋଟିଏ ବର୍ଷ କାଳ ଲୀଳା ଚାଲିଲା। କିନ୍ତୁ ଏ କଥାଟିକୁ କେହି ଜାଣିପାରିଲେ ନାହିଁ। ବର୍ଷେ ପୁରିବା ପାଇଁ ଅଳ୍ପ କିଛି ଦିନ ଅଛି, ଏଇ ଯେଉଁ ରହିଛି ଭଗବାନ ଥରେ ଯାଇଥିଲେ କେଉଁଠିକି, ସେ ଯେଉଁ ରହିଛି ଯେଉଁ ପରିକ୍ରମା କଲେ ଗୋବର୍ଦ୍ଧନ, ଗୋବର୍ଦ୍ଧନ ପାହାଡ଼, ଗୋବର୍ଦ୍ଧନ ପର୍ବତର ତଳେ ସାଙ୍ଗ ବାଳକମାନଙ୍କ ସହିତ ବତ୍ସାଚରଣ କରୁଛନ୍ତି। ଏହି ସମୟରେ ଉପରେ ସବୁ ବଡ଼ ଗୋପାଳମାନେ ଗାଭୀମାନଙ୍କୁ ଚାରଣ କରୁଥିଲେ, ସେମାନେ ଯେତେବେଳେ ଗାଭୀମାନେ ଦେଖିଲେ ତାଙ୍କର ବତ୍ସାମାନଙ୍କୁ, ଯଦିଓ ଆ ଭିତରେ ତାଙ୍କର ଅନ୍ୟ ନୂଆ ନୂତନ ବତ୍ସା ସବୁ ହୋଇଯାଇଛି, କିନ୍ତୁ ତଥାପି ସେମାନେ ଆକୁ କ୍ଷୀର ପ୍ରଦାନ କରୁନାହାନ୍ତି, କିନ୍ତୁ ତା ପ୍ରତି ଆକର୍ଷିତ ହୋଇକରି ସେମାନେ ସବୁ ଧାଇଁକିରି ଆସିଲେ। ଏବଂ ଗୋପାଳମାନେ ମଧ୍ୟ ବହୁତ କ୍ରୋଧ ପ୍ରକାଶ କରି ଆସୁଛନ୍ତି, କାହିଁକି ଏମାନେ ସବୁ ଏଠିକି ଆସିଲେ, ଏ ଗଲେ ତାଙ୍କ ପାଖକୁ ଯାଇକି ପିଟିବେ, ଏଇଭଳି ଭାବରେ ଚିନ୍ତା କରି ଆସୁଛନ୍ତି। କିନ୍ତୁ ଯେତେବେଳେ ଆସି ପହଞ୍ଚିଗଲେ, ଗାଭୀମାନେ ତାଙ୍କର ବତ୍ସାମାନଙ୍କୁ ଚାଟି ପକାଉଛନ୍ତି, ଏବଂ ଗୋପାଳମାନେ ମଧ୍ୟ ତାଙ୍କର ପୁତ୍ରମାନଙ୍କୁ ଆଲିଙ୍ଗନ କରୁଛନ୍ତି। ତେଣୁ ବ୍ରହ୍ମା ଆଶ୍ଚର୍ଯ୍ୟ ହୋଇଗଲେ, ଏ କ'ଣ ଘଟଣା। ତେଣୁ ସେଇଠି କୃଷ୍ଣ କହିଲେ, ଏଇଭଳି ଭାବରେ ବ୍ରହ୍ମା ଚୋରି କରି ନେଇଥିଲେ। ତେଣୁ ବ୍ରହ୍ମା ଯେତେବେଳେ ତାଙ୍କ ସାଙ୍ଗ ବାଳକୁ ନେଇ ଆସୁଛନ୍ତି, ରଖିକରି ଆସୁଛନ୍ତି, ଗାଭୀମାନଙ୍କୁ ନେଇ ରଖିକରି ଆସୁଛନ୍ତି, ବତ୍ସାମାନଙ୍କୁ, ଆ ଭିତରେ ଗୋଟିଏ ବର୍ଷ ହୋଇଯାଇଛି। ତେଣୁ ଏଇ ବର୍ଷକ ଭିତରେ ଭଗବାନ ଏଇ ଯେଉଁ ଲୀଳା କରିଛନ୍ତି, ବ୍ରହ୍ମା ମୋହ ହୋଇଗଲେ, କହିଲେ ମୁଁ ତ ତାଙ୍କୁ ନେଇ ରଖିକିରି ଲୁଚେଇକିରି ଆସିଥିଲି, ଏବେ କ'ଣ ଏଇଭଳି ଲୀଳା ଚାଲିଛି। ତାପରେ ଭଗବାନ ତାଙ୍କୁ କୃପା କରି ତାଙ୍କର ନାରାୟଣ ରୂପକୁ ଦେଖେଇଛନ୍ତି। ତେଣୁ 14 ଅଧ୍ୟାୟରେ ବ୍ରହ୍ମା ସବୁ ବିଭିନ୍ନ ସ୍ତୁତି କରିଛନ୍ତି, କ୍ଷମା ପ୍ରାର୍ଥନା କରୁଛନ୍ତି, ଏ ପ୍ରସିଦ୍ଧ ସ୍ତୁତି ସବୁ ରହିଛି। ଏଇଭଳି ଭାବରେ ସ୍ତୁତି କଲା ପରେ ଭଗବାନ ବ୍ରହ୍ମାଙ୍କୁ ବିଦାୟ ଦେଇଛନ୍ତି, କିଛି କହିନାହାନ୍ତି ବ୍ରହ୍ମାଙ୍କୁ। ତେଣୁ ଏ ଲୀଳା ସବୁ ବର୍ଣ୍ଣନା କରାଯାଇଛି, 14 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ଏସବୁ ସ୍ତୁତି ସବୁ ରହିଛି, ଅନେକ ସ୍ତୁତି ସବୁ ରହିଛି। ତେଣୁ 15 ଅଧ୍ୟାୟରେ ଭଗବାନଙ୍କର ପୌବନର ବୟସର ଲୀଳା ବର୍ଣ୍ଣନା କରାଯାଇଛି। ଭଗବାନ ଯେତେବେଳେ 6 ବର୍ଷରେ ହୋଇଗଲେ, ସେତେବେଳେ ଗୋପବା ଗାଭୀମାନଙ୍କୁ ଚାରଣ କରିବା ପାଇଁ ନେଲେ 6 ବର୍ଷରେ ପୌଗଣ୍ଡ ବୟସରେ, ଏ 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତଥାସ୍ତ ପୌଗଣ୍ଡ ବୟସୃତ ଉପଜେ ବହୁବତୁସ୍ତୌ ପଶୁପାଳ ସମ୍ମତୌ ଗାଶ୍ଚାରୟନ୍ତୌ ସଖିଭୀଷମଂ ପଦୈ ବୃନ୍ଦାବନଂ ପୁଣ୍ୟଂ ମତିବ ଚକ୍ରଧୁ। ପୌଗଣ୍ଡ ବୟସରେ ଯେତେବେଳେ ଭଗବାନ ପହଞ୍ଚିଲେ 6 ବର୍ଷରେ, ତେଣୁ ସେ ସମୟରେ ବହୁବତୁସ୍ତୌ ପଶୁପାଳ ସମ୍ମତୌ, ଅନ୍ୟ ଭଗବାନ କହିଲେ ଯେ ଏ ଗାଭୀମାନଙ୍କୁ ସେ ନେବେ, ବଡ଼ ହୋଇଗଲେଣି ଗାଭୀମାନଙ୍କୁ ନେବେ, ତେଣୁ ଅନ୍ୟ ପଶୁପାଳମାନେ ଅନ୍ୟ ଗୋପାଳମାନେ ମଧ୍ୟ ସେଟାକୁ ସମ୍ମତି ପ୍ରଦାନ କଲେ। ତେଣୁ ଭଗବାନ ଗାଶ୍ଚାରୟନ୍ତୁ ସଖିବି ସେମାନଙ୍କ ପଦେଇ, ଅନ୍ୟ ସଖାମାନଙ୍କ ସହିତ ଗାଭୀମାନଙ୍କୁ ଚାରଣ କରିବା ପାଇଁ ଗଲେ, ଏବଂ ବୃନ୍ଦାବନଂ ପୁଣ୍ୟମ ମତିବ ଚକ୍ରତୁ, ବୃନ୍ଦାବନଙ୍କୁ ଆହୁରି ପୁଣ୍ୟ କରିଦେଲେ, ଅତିବ ଚକ୍ରତୁ। ତାଙ୍କର ଯେଉଁ ପାଦ ରହିଛି, ଛୋଟ ପାଦରେ ଯେତେବେଳେ ଯାଉଥିଲେ କୁମାର ବୟସରେ, ଏ ଯେଉଁ 19 ଚିହ୍ନ ରହିଛି ଭଗବାନଙ୍କ ପାଦରେ, ବାମ ପାଦରେ 8 ଚିହ୍ନ, ଡାହାଣ ପାଦରେ 11 ଚିହ୍ନ, ଏ ଚିହ୍ନ ଗୁଡ଼ାକ ସ୍ପଷ୍ଟ ହେଉନଥିଲା, କିନ୍ତୁ ଭଗବାନ ଯେତେବେଳେ ପୌଗଣ ବୟସରେ ହୋଇଗଲେ ସେ ଚିହ୍ନ ସବୁ ସ୍ପଷ୍ଟ ହୋଇଗଲା। ତେଣୁ ବୃନ୍ଦାବନ ଆହୁରି ସୁନ୍ଦର ଶୋଭିତ ହୋଇଗଲେ ବୃନ୍ଦାବନ। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ ସବୁ ଲୀଳା କରୁଛନ୍ତି, କେତେବେଳେ ଭଗବାନ ସବୁ ଏଇ ବୃନ୍ଦାବନର ବିଭିନ୍ନ ସ୍ଥାନରେ ସବୁ ବିଭିନ୍ନ ଲୀଳା କରୁଛନ୍ତି। ତେଣୁ ଥରେ ଏଇ ତାଳବଣ ଯେଉଁ ରହିଛି, ଗୋଟେ ତାଳବଣ, ସେ ତାଳବଣକୁ ଯାଇ ପହଞ୍ଚିଗଲେ, ସୁଦାମା ନାମ ଗୋପାଳ ରାମ କେଶବ ସଖା ସୁବଳ ସ୍ତୁକ କୃଷ୍ଣ ଦ୍ୟା ଗୋପ୍ୟା ପ୍ରେମଣା ଇଦମ୍ ବୃବନ୍। ଯେ କହିଲେ, ଦେଖ ବଳରାମ ଏବଂ କୃଷ୍ଣଙ୍କୁ କହିଲେ, ଏକ ନିକଟରେ ଯେଉଁ ତାଳବନ ରହିଛି, କେତେ ସୁନ୍ଦର ସୁବାସ ଆସୁଛି, ସେଠି ଗୋଟେ ରହିଛି, ଇଏ ଅସୁର ଥିଲା, କେଉଁଟା ଧନୁକାସୁର, ହଁ ଧନୁକାସୁର ବଦ୍ଧ ହେଇଛି, 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଧନୁକାସୁର। ତେଣୁ ସେଇ ଧନୁକାସୁର ଭୟରେ କେହି ସେଠିକି ଯାଇପାରୁନଥିଲେ, ସେ ତାଳ ଫଳକୁ କେହି ଗ୍ରହଣ ଖାଇପାରୁନଥିଲେ। ତେଣୁ ଭଗବାନଙ୍କୁ ସେମାନେ ଯେତେବେଳେ କହିଲେ, ଭଗବାନ ଗଲେ ଏବଂ ସେଇ ସବୁ ଧନୁକାସୁରକୁ ବଦ୍ଧ କରିଛନ୍ତି। ବଳରାମ ଧନୁକାସୁରକୁ ବଦ୍ଧ କରିଥିଲେ, କାହିଁକି ନା ଇଏ ଆସୁଛନ୍ତି, ରହିଛି ଇଏ ଆସୁଛନ୍ତି, ସେଇ ପ୍ରହ୍ଲାଦ ମହାରାଜଙ୍କର ବଂଶରେ ସେ ଆସୁଛନ୍ତି, ବଳିଙ୍କର ପ୍ରହ୍ଲାଦ ମହାରାଜଙ୍କର ଯେଉଁ ଥିଲେ, ତାଙ୍କର ଯେଉଁ ପୁତ୍ର ବଳି, ବଳିଙ୍କର ପୁତ୍ର ସେ ଥିଲେ। ତେଣୁ ଭଗବାନ କହିଥିଲେ ନା, ସ୍ତ୍ରୀ ସପ୍ତମୀ ପିତା ପୁତ୍ର ପିତୃବି ସହତେ ନଘ, ସାହସୀ ଥିଲେ ସାହସୀ। ତେଣୁ ଭଗବାନ ଯେତେବେଳେ କହିଥିଲେ, ନୃସିଂହଦେବ ଗୁରୁପୁର ଆସିଥିଲେ, ସେତେବେଳେ ସେ ପ୍ରହ୍ଲାଦ ମହାରାଜଙ୍କୁ କହିଥିଲେ, 21 ପୁରୁଷ ଧରି ତାଙ୍କର ସବୁ ବଂଶରେ ସମସ୍ତେ ପବିତ୍ର ହୋଇଯାଇଛନ୍ତି। ତେଣୁ ଏ ସାହସୀକୁ ଭଗବାନ ବଦ୍ଧ କଲେ ନାହିଁ, ବଳରାମ ବଦ୍ଧ କରିଛନ୍ତି। ଯାହା ହେଉ, ଏଇଭଳି ଭାବରେ 15 ଅଧ୍ୟାୟରେ ଏସବୁ ବିଭିନ୍ନ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତେଣୁ 16 ଅଧ୍ୟାୟରେ ଏଇ କାଳିଆ ଦଳନଟି ଲୀଳାଟି ବର୍ଣ୍ଣନା କରାଯାଇଛି। ଆମେ ଯାଇଥିଲେ କାଳିଆ ଦହକୁ, ସେଇଠି ଭଗବାନ କାଳିଆକୁ ବଦ୍ଧ କରିଛନ୍ତି। କାଳିଆ ଦହରେ ଭଗବାନ ଯାଇ ଯେଉଁ ଥରେ ଗ୍ରୀଷ୍ମ ଋତୁର ଲୀଳାଟି ଏଇଟା, ଗ୍ରୀଷ୍ମ ଋତୁରେ ଭଗବାନ ଯେତେବେଳେ ଗାଭୀମାନଙ୍କୁ ଚାରଣ କରିବା ପାଇଁ ଯାଉଥିଲେ, ଗାଭୀମାନେ ଏବଂ ତାଙ୍କର ସାଙ୍ଗ ବାଳକମାନେ ଆଗୁଆ ଯାଇ ସେଇ କାଳିଆ ଦହ ବିଷ ଜଳକୁ ପାନ କରି ମୃତ୍ୟୁବରଣ କରିଥିଲେ। ତେଣୁ ଭଗବାନ ତାଙ୍କୁ ଇକ୍ଷଣ ମାତ୍ରକେ ଦର୍ଶନ ମାତ୍ରକେ ତାଙ୍କୁ ଜୀବନଦାନ କରିଛନ୍ତି ଏବଂ ସେ କାଳିଆକୁ ଦମନ କରିଛନ୍ତି। ଏହି ଲୀଳାଟିକୁ ଆମେ ପରେ ବର୍ଣ୍ଣନା କରିବା, କାଳିଆ ଦମନ ଲୀଳା ଷୋହଳ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। କାଳିଆ ଦମନ ଏଇ ନିକଟରେ ଆମେ ଏ କାଳିଆ ଦହ ରହିଛି, ଏଇଠି ଏସବୁ ଲୀଳାଟି ହେଇଥିଲା। ତେଣୁ ଏହିଭଳି ଭାବରେ ବୃନ୍ଦାବନରେ ଅନେକ ଲୀଳା ସବୁ ରହିଛି ଏବଂ ସବୁଠାରୁ ଶ୍ରେଷ୍ଠ ଲୀଳା ହେଉଛି ରାସ ଲୀଳା। ତେଣୁ ଏସବୁ ଲୀଳାକୁ ଆମେ ଆମର ସୌଭାଗ୍ୟକ୍ରମେ ଆଜି ଆମେ ବୃନ୍ଦାବନରେ ସେ ଲୀଳାକୁ ସବୁ ବର୍ଣ୍ଣନା କଲେ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ବୃନ୍ଦ କି ନିଦାୟୀ ଗୌର ପ୍ରେମାନନ୍ଦେ ଆର୍ ଗୋଡ଼ିଷ୍ଠ ଶ୍ରୀମଠ କୋଟି।